26-18 ଯୀଶୁ ଶିଷ୍ୟମାନଙ୍କ ସହ ସମୁଦ୍ର ପାରି ହେଉଛନ୍ତି। ହଠାତ୍ ଭୟଙ୍କର ଝଡ଼ ହେଲା, ନୌକା ଜଳରେ ପୂର୍ଣ୍ଣ ହୋଇ ବୁଡ଼ିବାରେ ଲାଗିଲା। ଯୀଶୁ ନୌକାର ପଛ ମଙ୍ଗରେ ଶୋଇଥିଲେ। ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, ଗୁରୁ, ଆମେ ମରିବା ଉପରେ ଅଛୁ, ଆପଣଙ୍କର କ'ଣ କିଛି ଚିନ୍ତା ନାହିଁ? ସେଥିରେ ଯୀଶୁ ଉଠି ପବନ ଓ ତରଙ୍ଗକୁ କହିଲେ, ତୁନି ହୁଅ, ଶାନ୍ତ ହୁଅ। ତତ୍କ୍ଷଣାତ୍ ଝଡ଼ ବତାସ ବନ୍ଦ ହେଲା। ଯୀଶୁ ଶିଷ୍ୟମାନଙ୍କୁ କହିଲେ, କାହିଁକି ଭୟଭୀତ ହେଉଅଛ? ମୁଁଠାରେ ତୁମ୍ଭମାନଙ୍କର ଭରସା ନାହିଁ କି? ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ମଧ୍ୟ ଏହାଙ୍କ କଥା ମାନନ୍ତି? ବନ୍ଧୁଗଣ, ସମସ୍ତ ପ୍ରକୃତି ଉପରେ ଯୀଶୁଙ୍କର ଅଧିକାର ଅଛି। ଆମେ ତାହାଙ୍କଠାରେ ଭରସା ରଖି ଭୟ କରିବା ନାହିଁ।